ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ବିଧାନସଭାରେ ଜାରି ରହିଛି ଆଲୋଚନା। ରାଜ୍ୟରେ ଐତିହ୍ୟ କୀର୍ତ୍ତିରାଜି ଚିହ୍ନଟ ସହ ଗବେଷଣା ପାଇଁ ସରକାର ନେଉଛନ୍ତି ପଦକ୍ଷେପ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା 13 ବିଶ୍ୱବିଦ୍ୟାଳୟର କୁଳପତି ଚୟନ ପାଇଁ ଗଠନ କରାଯାଇଛି କମିଟି, କହିଲେ ବିଭାଗୀୟ ମନ୍ତ୍ରୀ। ଭବିଷ୍ୟତ ପିଢ଼ି ପାଇଁ ମୃତ୍ତିକା ଉର୍ବରତାର ସୁରକ୍ଷା ନିମନ୍ତେ ଆହ୍ୱାନ ଦେଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ପୁରୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ 3-ଦିନିଆ ବୈଷୟିକ ଶକ୍ତି ନେତୃତ୍ୱ ସମ୍ମିଳନୀ ଏବଂ ଅର୍କକ୍ଷେତ୍ର କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା 36ତମ କୋଣାର୍କ ଉତ୍ସବ ଏବଂ 15ତମ ବାଲୁକା କଳା ଉତ୍ସବର ଆଜି ଉଦ୍ଯାପନୀ ଦିବସ। ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି ଅଷ୍ଟମ କାର୍ଯ୍ୟ ଦିବସର ଦ୍ୱିତୀୟାର୍ଦ୍ଧରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଗୃହରେ ଆଲୋଚନା ଜାରି ରହିଛି। ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଆଲୋଚନାରେ ମତାମତ ରଖୁଥିବାବେଳେ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ ଶେଷରେ ଉତ୍ତର ରଖିବେ। ଏହାପରେ ବିଭାଗର 213,87,44,000 ଟଙ୍କାର ଅତିରିକ୍ତ ଅନୁଦାନ ପାରିତ ହେବାର ସମ୍ଭାବନା ରହିଛି। ରାଜ୍ୟରେ ଐତିହ୍ୟ କୀର୍ତ୍ତିରାଜି ଚିହ୍ନଟ ସହ ଗବେଷଣା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏନେଇ ଗତ ଅଗଷ୍ଟ ମାସ 26 ତାରିଖରେ ହୋଇଥିବା ବୈଠକରେ 4,000ରୁ ଉର୍ଦ୍ଧ୍ୱ କୀର୍ତ୍ତିରାଜି ଚିହ୍ନଟ ହୋଇ ଏହା ଉପରେ ଗବେଷଣା ପାଇଁ ନିଷ୍ପତ୍ତି ହୋଇଥିବା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବିଧାନସଭାରେ ପ୍ରଶ୍ନକାଳରେ ମନ୍ତ୍ରୀ କହିଛନ୍ତି ସରକାର ସେଣ୍ଟର ଫର୍ ହେରିଟେଜ୍ ଷ୍ଟଡି ସହାୟକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। କୀର୍ତ୍ତିରାଜି ସମ୍ପର୍କରେ ଗବେଷଣା ପାଇଁ ଏକ ବିଶେଷଜ୍ଞ ଦଳ ଗଠନ କରାଯିବ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା 14 ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରୁ 13 ବିଶ୍ୱବିଦ୍ୟାଳୟର କୁଳପତି ଚୟନ ପାଇଁ କମିଟି ଗଠନ କରାଯାଇଛି। ଏହି ପଦବୀ ପୂରଣ ପାଇଁ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ 2024 ଧାରା 6 ଅନୁଯାୟୀ ପଦକ୍ଷେପ ନିଆଯାଉଛି ବୋଲି ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବିଜ୍ଞାପନ ମାଧ୍ୟମରେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି ପଦବୀ ନିମନ୍ତେ ହସ୍ତଗତ ହୋଇଥିବା ଦରଖାସ୍ତଗୁଡ଼ିକର ତର୍ଜମା ସହିତ ସାକ୍ଷାତକାର ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ 56,49,524 ଜଣ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୃହରେ ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଗଣ୍ଡ କହିଛନ୍ତି ରାଜ୍ୟ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ମୁଣ୍ଡପିଛା ଦୈନିକ ଖାଦ୍ୟ ମୂଲ୍ୟ 11.15 ଧାର୍ଯ୍ୟ କରାଯାଇଛି। ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟରେ ମୁଣ୍ଡପିଛା ଖାଦ୍ୟର ମୂଲ୍ୟ 14.75 ରହିଛି ବୋଲି ମନ୍ତ୍ରୀ ଗୃହରେ ପ୍ରକାଶ କରିଛନ୍ତି। ଓଡ଼ିଶାର 46 ଜଣ କ୍ରୀଡ଼ାବିତ୍ ଓ 2 ଜଣ କୋଚ୍ ଜାତୀୟ ଦଳରେ ରହିଛନ୍ତି ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଧାନସଭାରେ କହିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି କ୍ରୀଡ଼ା କ୍ଷେତ୍ରର ଉନ୍ନତି ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟର ଖେଳାଳିମାନଙ୍କ ପାଇଁ 15 ଜିଲ୍ଲାରେ 16 କ୍ରୀଡ଼ା ଛାତ୍ରାବାସ ସ୍ଥାପନ ସହ 15 କ୍ରୀଡ଼ା ଶୃଙ୍ଖଳାରେ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଉଚ୍ଚମାନର କ୍ରୀଡ଼ା ପ୍ରଶିକ୍ଷଣ ପାଇଁ ଉତ୍କର୍ଷ କ୍ରୀଡ଼ା ପ୍ରଦର୍ଶନ କେନ୍ଦ୍ର ମାଧ୍ୟମରେ କ୍ରୀଡ଼ାବିତ୍ମାନେ ପ୍ରଶିକ୍ଷଣ ନେଉଛନ୍ତି। ହକି, କ୍ରିକେଟ୍, ଫୁଟବଲ, ଭଲିବଲ, ସିପାକ୍ ଟାକ୍ରା, ହ୍ୟାଣ୍ଡବଲ୍ରେ ଓଡ଼ିଶାର କ୍ରୀଡ଼ାବିତ୍ମାନେ ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରୁଛନ୍ତି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ଭବିଷ୍ୟତ ପିଢ଼ି ପାଇଁ ମୃତ୍ତିକା ଉର୍ବରତାର ସୁରକ୍ଷା ନିମନ୍ତେ ରାସାୟନିକ ସାମଗ୍ରୀର ବ୍ୟବହାର ହ୍ରାସ କରିବାକୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଭୁବନେଶ୍ୱରସ୍ଥିତ କୃଷି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସିଂହଦେଓ କହିଛନ୍ତି ପ୍ରାକୃତିକ ତଥା ଜଳବାୟୁ ସହନଶୀଳ କୃଷି କୌଶଳର ବ୍ୟାପକ ପ୍ରଚଳନ ଭଳି ଜୈବିକ ପଦାର୍ଥର ପ୍ରୋତ୍ସାହନ ଏବଂ ସ୍ଥାୟୀ ଅଭ୍ୟାସ ଗ୍ରହଣ କରିବାକୁ କୃଷକ, ବୈଜ୍ଞାନିକ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ଆହ୍ୱାନ ଦିଆଯାଇଛି।
ଚାଷୀମାନେ କରୁଛନ୍, ସେଥିରେ ଯେତେ ଆମେ ସାର ପ୍ରୟୋଗ କରୁଛୁ ସେଠି ପ୍ରଡକ୍ସନଟା ତ ବଢିଯାଉଛି, ତା ସାଙ୍ଗରେ ଅନେକ ପ୍ରକାରର ଆମର ବେମାରୀ ବି ପଡୁଛି। ଆମେ ଛୋଟ ଥିଲୁ ତ ଗୋଟେ କଥା ଦେଖୁଥିଲୁ, ଇନସେକ୍ଟ ଯାଇକରି ପୋଲନାଇଜେସନ କିମ୍ବା ଜର୍ମିନେସନ କରିବା ପାଇଁ ସେ ସାହାଯ୍ୟ କରୁଥିଲେ, ଆମେ ତାହାକୁ ପୁରାପୁରି ନଷ୍ଟ କରିଦେଲୁ ସାର ପକେଇ ପକେଇ କରି କୀଟାଣୁକୁ ମାରିବା ଉଦ୍ୟମରେ ସେଟାକୁ ଆମେ ଖତମ କରିଦେଲୁ।
କାର୍ଯ୍ୟକ୍ରମରେ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଯୋଗଦେଇ ରାଜ୍ୟର ମୃତ୍ତିକା ପରୀକ୍ଷଣ ସୁବିଧାକୁ ଦୃଢ଼ କରିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହେବା ସହ କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ବିଶ୍ୱ ମୃତ୍ତିକା ଦିବସ ଅବସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧଠାରେ କୃଷି ବିଭାଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ଯୋଗଦେଇ ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରିଥିଲେ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ଏମ୍ ପ୍ରକାଶ ରାଓ ଯୋଗଦେଇ ମୃତ୍ତିକା ଦିବସର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଉପସ୍ଥିତ ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାସ୍ଥିତ ପଲିଟେକ୍ନିକ୍ ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରୁଦ୍ରଦେବ ରାଉତ ଓ ଅନ୍ୟାନ୍ୟ କୃଷି ଅଧିକାରୀ ବହୁ ସଂଖ୍ୟାରେ ଚାଷୀ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ଏହି ଦିବସ ପାଳିତ ହୋଇଯାଇଛି। ସମ୍ମିଳନୀରେ ମୃତ୍ତିକା ସଂରକ୍ଷଣ ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷିଭିତ୍ତିକ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ମୃତ୍ତିକା କ୍ଷୟ ଓ ତା'ର ସଂରକ୍ଷଣ ଶୀର୍ଷକ ଉପରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀରେ ଆସନ୍ତାକାଲିଠାରୁ ତିନିଦିନିଆ ବୈଷୟିକ ଶକ୍ତି ନେତୃତ୍ୱ ସମ୍ମିଳନୀ 2025 ଆରମ୍ଭ ହେଉଛି। ସ୍ୱଚ୍ଛ ଇନ୍ଧନ କ୍ଷେତ୍ରରେ ଭାରତର କାର୍ଯ୍ୟପନ୍ଥା ଓ ଅଗ୍ରଣୀ ଭୂମିକା ବିଷୟରେ ଏଥିରେ ଆଲୋଚନା କରାଯିବ। 7 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ କେନ୍ଦ୍ର ନୂତନ ଓ ନବୀକରଣ ଯୋଗ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ, ମୁଖ୍ୟମନ୍ତ୍ରୀ ମୋହନଚଣ ମାଝି, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ସମେତ ବିଭିନ୍ନ ରାଜ୍ୟର ମନ୍ତ୍ରିମଣ୍ଡଳର ସଦସ୍ୟ ଅଂଶଗ୍ରହଣ କରିବେ। ଅର୍କକ୍ଷେତ୍ର କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ 5 ଦିନ ବ୍ୟାପୀ ଚାଲିଥିବା ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ, 36ତମ କୋଣାର୍କ ଉତ୍ସବ ଏବଂ ଚନ୍ଦ୍ରଭାଗା ବେଳାଭୂମିରେ 15ତମ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବର ଆଜି ଉଦ୍ଯାପନୀ ସନ୍ଧ୍ୟା। ସମାରୋହରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଯୋଗ ଦେଇଛନ୍ତି। ଉତ୍ସବର ଅନ୍ତିମ ଦିବସରେ ଓଡ଼ିଶୀ ଏବଂ କଥକ ନୃତ୍ୟ ପରିବେଷଣ କରାଯାଉଛି। ଚଳିତ ବର୍ଷ ଜାପାନ, ରୁଷିଆ, ସ୍ପେନ୍, ପର୍ତ୍ତୁଗାଲ, ଶ୍ରୀଲଙ୍କା ଆଦି ଦେଶ ସମେତ ଭାରତର ବିଭିନ୍ନ ରାଜ୍ୟର 30ରୁ ଉର୍ଦ୍ଧ ଷ୍ଟଲ୍ରେ ଶତାଧିକ ଶିଳ୍ପୀଙ୍କ ଦ୍ୱାରା ବାଲୁକା କଳା ପ୍ରଦର୍ଶିତ ହୋଇଛି। ଭୁବନେଶ୍ୱରସ୍ଥିତ ରାଜ୍ୟ ଶ୍ରମ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ନିରାପତ୍ତା ଅଧିକାରୀଙ୍କ ଦୁର୍ଘଟଣା ପ୍ରତିରୋଧରେ ମୁଖ୍ୟ ଭୂମିକା ବିଷୟବସ୍ତୁ ସମ୍ପର୍କରେ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା ଆୟୋଜିତ ହୋଇଯାଇଛି। ସୁରକ୍ଷା କେବଳ ଏକ ନୀତି ନୁହେଁ, ଏହା ସତର୍କତା ଏବଂ ସଂଗଠିତ ପ୍ରୟାସର ଫଳ ବୋଲି ବିଭାଗୀୟ ଉପନିର୍ଦ୍ଦେଶକ ଡକ୍ଟର ମଳୟ କୁମାର ପ୍ରଧାନ କାର୍ଯ୍ୟକ୍ରମରେ କହିଥିଲେ। କର୍ମଶାଳାରେ ନିରାପତ୍ତା ଅଧିକାରୀଙ୍କୁ ଦୁର୍ଘଟଣା ପ୍ରତିରୋଧ ସହ ସୁରକ୍ଷା କାର୍ଯ୍ୟପଦ୍ଧତି ଅନୁପାଳନରେ ସକ୍ରିୟ କରାଇବା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରତିଷ୍ଠାନ ପକ୍ଷରୁ ତାଲିମପ୍ରାପ୍ତ 54 ଜଣ ନିରାପତ୍ତା ଅଧିକାରୀଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଅବନୀକାନ୍ତ ସାହୁ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ବୈଠକରେ ଶ୍ରୀ ସାହୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ 2013 ଆଧାରରେ ରାସନ କାର୍ଡ ବଣ୍ଟନ ଉପରେ ଗୁରୁତ୍ୱ ଦେଇଛନ୍ତି। ସାମାଜିକ ସୁରକ୍ଷା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବାକୁ ସୁନିଶ୍ଚିତ କରିବା ପାଇଁ ଶ୍ରୀ ସାହୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ଗାଁ ଏନ୍ଏସି ପରିବା ମାର୍କେଟ୍ ନିକଟ ଗଣେଶ ବଜାରଠାରେ ମୋ ଖତ ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି। ରାସାୟନିକ ସାର ପରିବର୍ତ୍ତେ ଜୈବିକ ଖତ ବ୍ୟବହାର କରାଯିବା ନେଇ ମୋ ଖତ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ଜନସାଧାରଣଙ୍କ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣଙ୍କଠାରୁ ମୋଟ 29ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଶିବିରରେ ଜିଲ୍ଲାର 23 ଜଣ ଯୋଗ୍ୟ ଆଦିବାସୀ ହିତାଧିକାରୀଙ୍କୁ ଜମିପଟ୍ଟା ବଣ୍ଟନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ସୋଲପଟା ଗ୍ରାମ ପଞ୍ଚାୟତରେ ଥିବା ମା' ଭୂୟାଣୀ ମତ୍ସ୍ୟ ଓ ଜାଆଁଳ କେନ୍ଦ୍ରଠାରେ ମାଛ ଚାଷରେ ଖାଦ୍ୟ ପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜାତୀୟ ମତ୍ସ୍ୟ ଉନ୍ନୟନ ସଂସ୍ଥା ଓ ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କର୍ମଶାଳାରେ ସ୍ଥାନୀୟ ମତ୍ସ୍ୟଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ବୌଦ୍ଧ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ବୌଦ୍ଧ ବ୍ଲକ ସମ୍ମିଳନୀ କକ୍ଷଠାରେ ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ମାସ 2025 ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ 2022ରେ ଥିବା ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିବା ଉପରେ ଅତିଥିମାନେ ଗୁରୁତ୍ୱ ପ୍ରଦାନ କରିଥିଲେ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସମ୍ବଲପୁରରୁ ରାମେଶ୍ୱରମ୍ ମଦୁରାଇ ଅଭିମୁଖେ ଟ୍ରେନ୍ ଯାତ୍ରାର ଆଜି ଶୁଭାରମ୍ଭ ହୋଇଛି। ସମ୍ବଲପୁରର କ୍ଷେତରାଜପୁର ଷ୍ଟେସନରେ ବିଧାୟକ ଜୟନାରାୟଣ ମିଶ୍ର ଏହି ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଯାତ୍ରାରେ 8ଟି ଜିଲ୍ଲାର 775 ଜଣ ବରିଷ୍ଠ ନାଗରିକ ଓ 25 ଜଣ ସହାୟକ ଅଫିସର ସାମିଲ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଗଣିଆଠାରେ ଥିବା ପିଏମ୍ ଶ୍ରୀ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାପୀଠ ପରିସରରେ ସାଂସଦ ଖେଳ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। 4 ଦିନ ଧରି ଏହି ଖେଳ ମହୋତ୍ସବରେ ଗଣିଆ ବ୍ଲକର 8ଟି ପଞ୍ଚାୟତର 1500ରୁ ଉର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ କରିଥିଲେ। ମାଲକାନଗିରି ସଂସ୍କୃତି ଭବନଠାରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ମାଲ୍ୟବନ୍ତ ମହୋତ୍ସବ ନିମନ୍ତେ ନୃତ୍ୟଦଳ ଚୟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଜିଲ୍ଲାର 30ରୁ ଅଧିକ ନୃତ୍ୟଦଳ ଭାଗ ନେଇଥିଲେ। ସମସ୍ତ କଳାକାରଙ୍କୁ ସେମାନଙ୍କ ସର୍ବଶ୍ରେଷ୍ଠ ପ୍ରସ୍ତୁତି ଉପସ୍ଥାପନ କରିବାକୁ ପରିଷଦ ପକ୍ଷରୁ ଉତ୍ସାହିତ କରାଯାଇଛି। ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ବିଧାନସଭାରେ ଜାରି ରହିଛି ଆଲୋଚନା। ରାଜ୍ୟରେ ଐତିହ୍ୟ କୀର୍ତ୍ତିରାଜି ଚିହ୍ନଟ ସହ ଗବେଷଣା ପାଇଁ ସରକାର ନେଉଛନ୍ତି ପଦକ୍ଷେପ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା 13 ବିଶ୍ୱବିଦ୍ୟାଳୟର କୁଳପତି ଚୟନ ପାଇଁ ଗଠନ କରାଯାଇଛି କମିଟି, କହିଲେ ବିଭାଗୀୟ ମନ୍ତ୍ରୀ। ଏବଂ ଅର୍କକ୍ଷେତ୍ର କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା 36ତମ କୋଣାର୍କ ଉତ୍ସବ ଏବଂ 15ତମ ବାଲୁକା କଳା ଉତ୍ସବର ଆଜି ଉଦ୍‌ଯାପନୀ ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ।